ପ୍ରଥମ କରିନ୍ଥୀୟ ପାଞ୍ଚ ଅଧ୍ୟାୟ। ଲୋକେ ପ୍ରକୃତରେ କହୁଛନ୍ତି ଯେ ତୁମ୍ଭମାନଙ୍କ ଭିତରେ ଯୌନଗତ ପାପ ଅଛି। ଏହି ପାପ ଏପରିକି ପରମେଶ୍ୱରଙ୍କୁ ନ ଜାଣିଥିବା ଲୋକମାନଙ୍କଠାରେ ମଧ୍ୟ ଏହା ହୁଏ ନାହିଁ। ଲୋକେ କହୁଛନ୍ତି ଯେ ଜଣେ ଲୋକ ନିଜ ବାପାର ସ୍ତ୍ରୀ ସହିତ ବାସ କରୁଛି, ତଥାପି ମଧ୍ୟ ତୁମ୍ଭେମାନେ ଏହିସବୁ ପାଇଁ ଗର୍ବୀ। ତୁମ୍ଭେମାନେ ଏଥିପାଇଁ ଦୁଃଖିତ ହେବା ଉଚିତ। ଯିଏ ଏପରି ବ୍ୟଭିଚାର କରିଛି ତାହାକୁ ତୁମ୍ଭ ଦଳରୁ ବାହାର କରିଦେବା ଉଚିତ। ମୁଁ ସ୍ୱଶରୀରରେ ତୁମ୍ଭମାନଙ୍କ ପାଖରେ ନାହିଁ, କିନ୍ତୁ ଆତ୍ମାରେ ତୁମ୍ଭମାନଙ୍କ ସହିତ ଅଛି। ଓ ଯେଉଁ ଲୋକ ଏହି ପାପକର୍ମ କରିଛି, ମୁଁ ତୁମ୍ଭ ସହିତ ଥିଲେ ତାହାର ଯେପରି ବିଚାର କରିଥାନ୍ତି, ସେପରି ବିଚାର ମୁଁ କରିସାରିଛି। ଆମ୍ଭର ପ୍ରଭୁ ଯୀଶୁଙ୍କ ନାମରେ ତୁମ୍ଭେମାନେ ଏକତ୍ର ହୁଅ। ମୁଁ ଆତ୍ମିକ ଭାବରେ ତୁମ୍ଭମାନଙ୍କ ସହିତ ଉପସ୍ଥିତ ଥିବି, ଓ ତୁମ୍ଭେମାନେ ପ୍ରଭୁ ଯୀଶୁଙ୍କ ଶକ୍ତିରେ ଏହି ଲୋକକୁ ଶୈତାନ ହସ୍ତରେ ସମର୍ପଣ କରିଦିଅ, ଯଦ୍ୱାରା ତାର ପାପର ଶରୀର ନଷ୍ଟ ହୋଇଯିବ, ତାହେଲେ ତାର ଆତ୍ମା ପ୍ରଭୁଙ୍କ ଦିନରେ ରକ୍ଷା ପାଇପାରିବ। ତୁମ୍ଭମାନଙ୍କ ଗର୍ବ ଅହଙ୍କାର ଭଲ ନୁହେଁ। ତୁମେମାନେ ଏହି ଉକ୍ତି ବିଷୟରେ ଜାଣିଛ ଯେ ଅଳ୍ପ ଟିକିଏ ଖମିର ସମସ୍ତ ଗୋଳା ମଇଦାକୁ ଫୁଲେଇ ଦିଏ। ତୁମେମାନେ ସମ୍ପୂର୍ଣ୍ଣ ଭାବେ ନୂତନ ଗୁଳା ହେବା ଲାଗି ତୁମ୍ଭମାନଙ୍କ ଭିତରେ ଥିବା ପୁରୁଣା ଖମିରକୁ ସମ୍ପୂର୍ଣ୍ଣ ଭାବେ ବାହାର କରିଦିଅ। ତୁମେମାନେ ସେହି ଖମିର ଶୂନ୍ୟ ନିସ୍ତାର ପର୍ବର ରୋଟି। ହଁ, ଖ୍ରୀଷ୍ଟ ଆମ୍ଭର ନିସ୍ତାର ପର୍ବ ସୂଚକ ମେଣ୍ଢା, ଯିଏକି ଆମ୍ଭ ପାଇଁ ବଳି ହୋଇଯାଇଛନ୍ତି। ଅତଏବ ଆସ ଆମ୍ଭେମାନେ ନିସ୍ତାର ପର୍ବର ରୋଟିକୁ ଭୋଜନ କରିବା, କିନ୍ତୁ ସେହି ପୁରୁଣା ଖମିରଯୁକ୍ତ ରୋଟି ନୁହେଁ। ସେହି ପୁରୁଣା ଖମିର ପାପ ଓ ମନ୍ଦର ଖମିର, କିନ୍ତୁ ଆସ ସେହି ରୋଟି ଖାଇବା ଯେଉଁଥିରେ ଖମିର ମିଶା ହୋଇନଥାଏ। ଏହି ରୋଟି ଉତ୍ତମ ଓ ସତ୍ୟର ରୋଟି। ମୋର ପୂର୍ବ ପତ୍ରରେ ମୁଁ ଲେଖିଥିଲି ଯେ ତୁମେମାନେ ଯୌନଗତ ପାପ କରିଥିବା ଲୋକଙ୍କ ସହିତ ସମ୍ପର୍କ ରଖିବ ନାହିଁ, କିନ୍ତୁ ମୋର କହିବା ଅର୍ଥ ନଥିଲା ଯେ ଜଗତର ପାପୀମାନଙ୍କ ସହିତ ତୁମେମାନେ ସମ୍ପର୍କ କାଟିଦେବ। ଜଗତର ସେହି ଲୋକମାନେ ଯୌନଗତ ପାପ କରନ୍ତି ଯେଉଁମାନେ ସ୍ୱାର୍ଥପର, ସେମାନେ ମୂର୍ତ୍ତି ପୂଜକ। ଏମାନଙ୍କ ସହିତ ସମ୍ପର୍କ ନ ରଖିବା ଅର୍ଥ ହେବ ଏହି ସଂସାରରୁ ଆମ୍ଭକୁ ବାହାରିଯିବାକୁ ପଡ଼ିବ। ମୋର ଲେଖିବାର ଅର୍ଥ ଥିଲା ଯେ ଯେଉଁ ଲୋକ ନିଜକୁ ଖ୍ରୀଷ୍ଟଙ୍କର ଭାଇ ବୋଲି ଘୋଷଣା କରି ଏବେ ମଧ୍ୟ ଯୌନଗତ ପାପ କରୁଛି, କିଏ ବା ସ୍ୱାର୍ଥ ମୂର୍ତ୍ତି ପୂଜକ, ଲୋକମାନଙ୍କୁ ମନ୍ଦ କଥା କୁହେ, କିମ୍ବା ମଦୁଆ କି ଲୋକମାନଙ୍କୁ ଠକୁଛି, ସେହିଭଳି ଲୋକମାନଙ୍କ ସହିତ ସମ୍ପର୍କ ରଖିବ ନାହିଁ। ଏହିପରିକି ଏଭଳି ଲୋକ ସହିତ ବସି ଭୋଜନ ମଧ୍ୟ ଗ୍ରହଣ କର ନାହିଁ। ଯେଉଁମାନେ କୌଣସି ମଣ୍ଡଳୀର ସଭ୍ୟ ନୁହନ୍ତି ସେମାନଙ୍କ ବିଚାର କରିବା ଉଚିତ ନୁହେଁ, ପରମେଶ୍ୱର ସେମାନଙ୍କର ବିଚାର କରିବେ। କିନ୍ତୁ ଯେଉଁମାନେ ମଣ୍ଡଳୀର ସଭ୍ୟ ଅଟନ୍ତି ତୁମ୍ଭେ ସେମାନଙ୍କର ବିଚାର କର। ଶାସ୍ତ୍ର କୁହେ, ତୁମେମାନେ ନିଜ ଦଳରୁ ମନ୍ଦ ଲୋକକୁ ଅଲଗା କରିଦିଅ।